ନମସ୍କାର, ମୁଁ ଆନନ୍ଦ ସାହୁ କହୁଛି, ୱାର୍ଡ ନମ୍ବର 66 ଶୁକବିହାରରୁ। ଆମର ଡ୍ରେନ୍ ଯଦି 15 ଦିନ ଥରେ ସଫା ହୁଅନ୍ତା ତାହେଲେ ଆମେ ଖୁସି ହୁଅନ୍ତୁ। ଆଉ ମଶା ମାଛି ବି ହଉଛି, ଆଜି ଡ୍ରେନ୍ ସଫା ହୋଇଛି, ଆଉ ହେଲେ ବି ଡ୍ରେନ୍ ମଇଳା ରହୁଛି, ଠିକ ଭଲ ଭାବରେ ସଫା କରୁନାହାନ୍ତି। ଠିକ ହୋଇଛି, ମଶା ଦେଲା ଏବଂ ବ୍ଲିଚିଂ ଦେଲେ ଆମେ ଖୁସି ହେବୁ, ମଶା ମାଛିରୁ ଆମେ ରକ୍ଷା ପାଇବୁ ଆଉ।